ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ମରିସସ୍ ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଗତ 10 ବର୍ଷ ମଧ୍ୟରେ 393 ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରିଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀରେ ଆଜି ବିଶ୍ୱ ସମୁଦାୟ ସହ ଯୋଗାଯୋଗ କରିବେ ବୈଦେଶିକ ବ୍ୟାପାର ଓ ସୂଚନା ପ୍ରସାରଣ ମନ୍ତ୍ରୀ। ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ଦୁର୍ଗମ ଅଞ୍ଚଳରେ ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ, କହିଲେ କେନ୍ଦ୍ର ଆଇଟି ମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ମରିସସ୍ ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତକାଲି ଶ୍ରୀ ମୋଦି ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚାମ୍ପ ଦି ମାର୍ଚ୍ଚଠାରେ ଆୟୋଜିତ ଏହି ସମାରୋହରେ ମରିସସ୍ର ରାଷ୍ଟ୍ରପତି ଧରମବୀର ଗୋଖୁଲ ଭାରତ ମରିସସ୍ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଶ୍ରୀ ମୋଦିଙ୍କର ଅତୁଳନୀୟ ଅବଦାନ ଲାଗି ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ ଦି କି ଅଫ୍ ଦି ଇଣ୍ଡିଆନ୍ ଓସନ୍ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ପୁରସ୍କାର ପାଇବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ମରିସସ୍ ପ୍ରତିପକ୍ଷ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ଭାଗିଦାରୀ ସମ୍ପର୍କରେ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ଏହି ଭାଗିଦାରୀକୁ ଏକ ସମ୍ପ୍ରସାରିତ ରଣନୈତିକ ଭାଗିଦାରୀରେ ପରିଣତ କରିବା ଲାଗି ଉଭୟ ନେତା ଆଗ୍ରହ ପ୍ରକାଶ କରିଥିଲେ। ମରିସସ୍ର ଜାତୀୟ ସଂସଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ଯୋଗଦେଇ 20 ଉଚ୍ଚ କ୍ଷମତାସମ୍ପନ୍ନ ଗୋଷ୍ଠୀ ବିକାଶ ପ୍ରକଳ୍ପ ଏବଂ ଭାରତ ସହାୟତାରେ ନିର୍ମିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ଚୁଆଲ ମାଧ୍ୟମରେ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଅପରାଧ ମୁକାବିଲା, ସାମୁଦ୍ରିକ ସୁରକ୍ଷା, କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସେହିଭଳି ମରିସସ୍ରେ ଉଚ୍ଚ କ୍ଷମତା ସମ୍ପନ୍ନ ଗୋଷ୍ଠୀ ବିକାଶ ପ୍ରକଳ୍ପଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେଠାରେ ନୂତନ ସଂସଦ ଭବନ ନିର୍ମାଣ ଲାଗି ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଥିଲେ। ମରିସସ୍ ସହ ଭାରତର ସମ୍ପର୍କକୁ ଐତିହାସିକ ବୋଲି ଶ୍ରୀ ମୋଦି କହିଥିଲେ।
ଭାରତ ଅର୍ ମରିସସ୍ କା ସମ୍ବନ୍ଧ କେବଲ ହିନ୍ଦ ମହାସାଗର ସେ ନହିଁ ବଲ୍କି ହମାରି ସାଂଜି ସାଂସ୍କୃତିକ ପରମ୍ପରାଓଁ ଅର୍ ମୂଲ୍ୟ ସେ ବି ଜୁଡ଼ା ହୈ। ହମ ଆର୍ଥିକ ଅର୍ ସାମାଜିକ ପ୍ରଗତି କି ରାହ ପର ଏକ ଦୂସରେ କେ ସାଥୀ ହୈ। ପ୍ରାକୃତିକ ଆପଦା ହୋ ୟା କୋଭିଡ ବିପଦା ହମନେ ହମେଶା ଏକ ଦୂସରେ କା ସାଥ ଦିଆ ହୈ। ରକ୍ଷା ହୋ ୟା ଶିକ୍ଷା, ସ୍ୱାସ୍ଥ୍ୟ ହୋ ୟା ସ୍ପେସ୍, ହମ ହର କ୍ଷେତ୍ର ମେ କନ୍ଧେ ସେ କନ୍ଧା ମିଲାକର ଚଲ ରହେ ହୈଁ।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଦ୍ୱାରା ଗତ 10 ବର୍ଷ ମଧ୍ୟରେ 393 ବିଦେଶୀ ଉପଗ୍ରହ ଏବଂ 3 ଭାରତୀୟ ଉପଗ୍ରହକୁ ମହାକାଶକୁ ଉତ୍କ୍ଷେପଣ କରାଯାଇଛି। ଇସ୍ରୋର PSLV, LVM3 ଏବଂ SSLV ଲଞ୍ଚ ଭେହିକିଲ୍ ମାଧ୍ୟମରେ ଏଗୁଡ଼ିକ ଉତ୍କ୍ଷେପଣ କରାଯାଇଥିବା ଗତକାଲି ଲୋକସଭାରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଏକ ଲିଖିତ ଉତ୍ତରରେ ଡକ୍ଟର ସିଂହ କହିଛନ୍ତି 2015 ଜାନୁଆରୀରୁ 2024 ଡିସେମ୍ବର ମଧ୍ୟରେ ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରି ଭାରତ 143 ନିୟୁତ ଆମେରିକୀୟ ଡଲାର ଓ 272 ନିୟୁତ ୟୁରୋ ରାଜସ୍ୱ ଆୟ କରିଛି। ସେ କହିଛନ୍ତି 2014 ପରଠାରୁ ଭାରତ ବିକଶିତ ଦେଶଗୁଡ଼ିକର 34 ଉପଗ୍ରହ ମହାକାଶକୁ ପଠାଇଛି। ସେହି ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଆମେରିକା, ବ୍ରିଟେନ୍, ସିଙ୍ଗାପୁର, କାନାଡ଼ା, କୋରିଆ, ଲକ୍ସମବର୍ଗ, ଇଟାଲୀ, ଜର୍ମାନୀ, ବେଲ୍ଜିୟମ୍ ଏବଂ ଫ୍ରାନ୍ସ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ 2025 ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ବିଶ୍ୱ ସମୁଦାୟଙ୍କ ସହ ଯୋଗାଯୋଗ କରିବେ। ଏଥିରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ଏବଂ ଆୟୋଜକ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଜରିଆରେ ସରକାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ସମନ୍ୱିତ ବିଶ୍ୱସ୍ତରୀୟ ମଞ୍ଚ ଭାବରେ ୱେବ୍ସର ସମ୍ଭାବନାଗୁଡ଼ିକ ଉପରେ ଆଲୋଚନା କରାଯିବ। କାର୍ଯ୍ୟକ୍ରମରେ ଶତାଧିକ ରାଷ୍ଟ୍ରଦୂତ ଓ ହାଇକମିଶନ ମଧ୍ୟ ଯୋଗଦେବେ। ସୂଚନାଯୋଗ୍ୟ ଆସନ୍ତା ମେ 1-4 ପର୍ଯ୍ୟନ୍ତ ମୁମ୍ବାଇରେ ୱେବ୍ସ ସମ୍ମିଳନୀର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବଜାରରେ ସ୍ପେସ୍ ଏକ୍ସ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସ୍ୱାଗତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଇଣ୍ଟରନେଟ୍ ସେବା ଦୁର୍ଗମ ଅଞ୍ଚଳରେ ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଷ୍ଟାରଲିଙ୍କ ସେବା ଯୋଗାଇ ଦେବା ପାଇଁ ଏୟାରଟେଲ୍ ଏବଂ ଜିଓ ସ୍ପେସ୍ ଏକ୍ସ ସହ ବୁଝାମଣା କରିଛନ୍ତି। ଜମ୍ମୁ କାଶ୍ମୀର ବିଧାନସଭା ଗୃହ କାର୍ଯ୍ୟରେ ସମୟ ଆବଣ୍ଟନ ପାଇଁ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଏହି କମିଟିରେ ବିରୋଧୀ ଦଳ ସଦସ୍ୟଙ୍କ ସମେତ ସମସ୍ତ ରାଜନୈତିକ ଦଳର ଅଭିଜ୍ଞ ସଦସ୍ୟମାନେ ସଭ୍ୟ ଅଛନ୍ତି। କମିଟିରେ ଶାସକ ମେଣ୍ଟର 5 ଜଣ ଓ ବିରୋଧୀ ଦଳର 3 ଜଣ ଅଛନ୍ତି। ଶାସକ ମେଣ୍ଟ ସଦସ୍ୟମାନେ ହେଉଛନ୍ତି ନ୍ୟାସନାଲ୍ କନ୍ଫରେନ୍ସର ଅଲ୍ଲୀ ମହମ୍ମଦ ସାଗର, ମୁବାରିକ ଗୁଲ, କଂଗ୍ରେସର ଗୁଲାମ ମହମ୍ମଦ ମୀର, ସିପିଆଇଏମ୍ର ୟୁସୁଫ ତାରିଗାମୀ ଏବଂ ଚୌଧୁରୀ ମହମ୍ମଦ ଆକ୍ରାମ। ବିରୋଧୀ ଦଳରୁ ବିଜେପିର ସୁନୀଲ ଶର୍ମା, ପିସିରୁ ସଜାଦ ଗାନି ଲୋନ୍ ଏବଂ ପିଡିପିର ମୀର ମହମ୍ମଦ ଫୟା ସଦସ୍ୟ ଅଛନ୍ତି। ଏହି କମିଟିର ନେତୃତ୍ୱ ନେଉଛନ୍ତି ବାଚସ୍ପତି ଅବଦୁଲ ରହିମ ରାଥେର। ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେରଟ୍ଙ୍କୁ ଆନ୍ତର୍ଜାତିକ ଅପରାଧିକ କୋର୍ଟର ହେପାଜତକୁ ପଠାଯାଇଛି। ଅଦାଲତ କହିଛନ୍ତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। 79 ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ମାନିଲାରୁ ହେଗ୍ ପର୍ଯ୍ୟନ୍ତ ଆସିଥିଲେ ଏବଂ ଆନ୍ତର୍ଜାତିକ ନ୍ୟାୟାଳୟର ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକର ଶୁଣାଣି ପାଇଁ ସମୟ ନିର୍ଘଣ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି ଆମେରିକା ଏବଂ ୟୁକ୍ରେନ୍ ମଧ୍ୟରେ ଅସ୍ତ୍ରବିରତି ପ୍ରସ୍ତାବ ନେଇ ହୋଇଥିବା ଆଲୋଚନା ସମ୍ପର୍କରେ ଅଧିକ ସୂଚନା ପାଇଁ ମସ୍କୋ ଅପେକ୍ଷା କରିଛି। ସେ କହିଛନ୍ତି ଉଭୟ ଆମେରିକୀୟ ବୈଦେଶିକ ସଚିବ ମାର୍କ ରୁବିଓ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଜ କହିଛନ୍ତି ବିଭିନ୍ନ କୂଟନୈତିକ ଉପାୟରେ ହୋଇଥିବା ଆଲୋଚନାର ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ। ଏ ବିଷୟରେ ଆଗାମୀ ଦିନରେ ଆମେରିକୀୟ ଅଧିକାରୀଙ୍କ ସହ ବୈଠକ ହେବାକୁ ଥିବାରୁ ସେଥିରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। ଗତ ମଙ୍ଗଳବାର ଦିନ ସାଉଦି ଆରବର ଜେଦାଠାରେ ଆମେରିକାର ଏକ ପ୍ରତିନିଧି ଦଳ ସହ ଆଲୋଚନା ପରେ ୟୁକ୍ରେନ୍ 30 ଦିନିଆ ମଧ୍ୟବର୍ତ୍ତୀକାଳୀନ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି। ଆମେରିକା ଏବଂ ୟୁକ୍ରେନ୍ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ କିଭ୍ ଆମେରିକା ପ୍ରସ୍ତାବିତ 30 ଦିନିଆ ଅସ୍ତ୍ରବିରତି ଗ୍ରହଣ କରିବାକୁ ରାଜି ହୋଇଥିଲା ଏବଂ ଆମେରିକା ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବାକୁ ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ମୁମ୍ବାଇର ବ୍ରାବୋନ୍ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ଏହି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ 10 ପଏଣ୍ଟ ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଏବଂ ଗୁଜରାଟ ଜାଏଣ୍ଟସ୍ ତୃତୀୟ ସ୍ଥାନରେ ରହିଛନ୍ତି। ଆଜିର ମ୍ୟାଚ୍ରେ ଯେଉଁ ଦଳ ଜିତିବ ସେହି ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ଫାଇନାଲ୍ ମ୍ୟାଚ୍ ଖେଳିବ। ବର୍ମିଂହାମ୍ଠାରେ ଚାଲିଥିବା ଇଂଲଣ୍ଡ ଓପନ୍ ଚମ୍ପିୟନ୍ସିପ୍ରେ ଆଜି ଅନେକ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ତୃତୀୟ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଜୋନାଥନ୍ କ୍ରିଷ୍ଟିଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସରେ ବିଶ୍ୱର 28ତମ ମାନ୍ୟତାପ୍ରାପ୍ତ ମାଳବିକା ବଂଶୋଦ ତୃତୀୟ ମାନ୍ୟତାପ୍ରାପ୍ତ ଜାପାନର ଆକାନେ ୟାମାଗୁଚିଙ୍କ ସହ ମୁକାବିଲା କରିବେ। ପୁରୁଷ ଡବଲ୍ସରେ 7ତମ ମାନ୍ୟତାପ୍ରାପ୍ତ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଆଜି ଅପରାହ୍ନରେ ସି ହାଓ ନାନ୍ ଏବଂ ଜେଙ୍ଗ ୱିହାନ୍ଙ୍କ ବିପକ୍ଷରେ ଅବତୀର୍ଣ୍ଣ ହେବେ। ଭାରତୀୟ ଯୋଡ଼ି ଗତକାଲି ପ୍ରଥମ ରାଉଣ୍ଡରେ ଡାନିଏଲ୍ ଓ ଭେଷ୍ଟରଗାର୍ଡ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ମୁକାବିଲା ଦକ୍ଷିଣ କୋରିଆର 8ତମ ମାନ୍ୟତାପ୍ରାପ୍ତ ଯୋଡ଼ି କିଙ୍ଗ୍ ହେ ଜିଓଙ୍ଗ୍ ଏବଂ କଙ୍ଗ୍ ହିୟୋଙ୍କ ସହ ହେବ। ଗତକାଲି ଭାରତୀୟ ଯୋଡ଼ି ଚାଇନିଜ୍ ତାଇପେଇ ଯୋଡ଼ିଙ୍କୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଆଜି ମଧ୍ୟ ମିକ୍ସଡ୍ ଡବଲ୍ସରେ ଭାରତ ରୋହନ କପୁର ଓ ରୁଥିକା ଗାଡ଼େ ପଞ୍ଚମ ମାନ୍ୟତାପ୍ରାପ୍ତ ଚୀନ୍ ଯୋଡ଼ି ୱୋୟା ଜିନ୍ ଏବଂ ପେଙ୍ଗ୍ ୟାନ୍ ଜେଙ୍କୁ ଭେଟିବେ। ତେବେ ପ୍ରଥମ ରାଉଣ୍ଡରୁ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗିତାର ବିଦାୟ ନେଇସାରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦୁଇଦିନିଆ ମରିସସ୍ ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଗତ 10 ବର୍ଷ ମଧ୍ୟରେ 393 ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରିଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀରେ ଆଜି ବିଶ୍ୱ ସମୁଦାୟ ସହ ଯୋଗାଯୋଗ କରିବେ ବୈଦେଶିକ ବ୍ୟାପାର ଓ ସୂଚନା ପ୍ରସାରଣ ମନ୍ତ୍ରୀ। ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ଦୁର୍ଗମ ଅଞ୍ଚଳରେ ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ କହିଲେ କେନ୍ଦ୍ର ଆଇଟି ମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ୍। ସମ୍ବାଦ ଶେଷ ହେଲା।